श्री श्री गौरदाय श्री श्री विष्णु बलराम श्री श्री जगन्नाथ बलदेव शुभ्रमारायण श्री श्री राधा कृष्ण सुंदर श्री लक्ष्मी सुंदर श्री श्री सीताराम रत्न हनुमान सुंदरपाद सुंदर मर्पण निवेदन करी श्री गुरुदेव श्री श्रीमद भक्ति स्वरूपदास गोस्वामी गुरु महाराज सुंदर मर्पण निवेदन करी ये स्करण प्रतिष्ठाचार्य श्री श्रीमद श्री भक्ति वेदांत स्वयं श्री गोपाल महाराज मर्पण निवेदन करी समस्त साधु गुरु वैष्णव प्रसाद वैष्णव सहजन निवेदन करी आज आम भगवत गीता सप्ताह द्वितीय दिवस कथा कहवा कलियम कथा कही पार ना पूर्व दिन आम प्रथम अध्याय द्वितीय अध्याय दुईट अध्याय विषय कथा कही आज द्वितीय दिवस कथा तृतीय अध्याय आरंभ करवा तेणु द्वितीय अध्याय कथा भगवान कही सारापर अर्जुन कहते जाय सचित कर्मणास्ते मता बुद्धि जनार्दन तत्किन कर्माणि गोरे मान नियोजयसि केशव व्यामी श्रेण वाक्यन बुद्धि मोह यशिव मे तदेकम वद निश्चय जेन श्रेय मोहाज्ञा निश्चित वाक्य रही कौटा करवा कौटा न करवा ये मुझ मोर बुद्धि मोह हो जाए तेणु निश्चित भाव कहतु कौटा करी तंकी कर्माणि बुद्धि योग कौन भल बोली लास्ट कहले एसाते गीते सांगे बुद्धि जगे तुम्हें शुणु ताले बुद्धि जगत तो श्रेष्ठ आम भक्त करवा कर्म पुण कौन टाइम मत पुण कर्म लगे कौन युद्ध करने कौन तेणु ये भाव में ये प्रश्न पचार भगवान तार उत्तर देवे तृतीय अध्याय भगवान कौन लोकेस्मिन द्विविधा निष्ठा पूरा पुक्ता महानभ ज्ञान योगेन संख्यानां कर्म योगेन योगिनां दुई प्रकार लोक अच्छा दुई प्रकार निष्ठा वाला लोक अच्छा जड़े होती ज्ञानी आ जो कर्मी ज्ञान ज्ञानी मैंने सांख्य आलोचना करती ज्ञान चर्चा करती एवं कर्मी मैंने कर्मकांड धारा आश्रय नि तेणु कर्म नक जड़े ये नैष्कर्म प्राप्त हो न कर्मणा अनारंभ नैष्कर्म पुरुष अश्नते न तो सन्यासना देव सिद्धि समाज गच्छति बाहर किसी कर्म जो न कर सन्यास ग्रहण कर सिद्धि प्राप्त हो तार किसी ग्यारंटी ना तेणु जड़े जड़े जब पूरा चाहिए किसी कर्म करना से करना कहीं नही कश्य क्षण में भी जाते कर्म को कार्यते हे से कर्म सर्वप्रकृति जो गुण आमर जो गुण रही सत्व रज तम गुण प्रभाव आम से अनुसार कर्म करवा गुण अनुसार कर्म करवा केवल जन रही पार ना सुंदर कथा कहते हैं श्री राधा गोसाई महाराज जो अर्जुन कहते युद्ध करी ना कि जोबले जो दिन कर्ण ने सेनापुत्र ने से समय युधिष्ठ महाराज आघात प्राप्त हो पलगले शिविर को तेरे भगवान अर्जुन को लेकर गले भाई कहले तुम भाई असुस्थ हो कौन करवा ना आग भाई को देखा कर सारा पर युद्ध करवा कही गले तेणु जो अर्जुन आसने युधिष्ठ प्रचार महाराज जे अर्जुन तुम्हें कर्ण को हत्या कल ना ना धीक तुम गांडी को कहीदेल जो सांगे सांगे अर्जुन खड़ उत्तोलन कले भाई को हत्या कर तेणु ये सब बहुत सुंदर कथ रही जानको कह उदेश भाव में भगवान सब निवृत्त करेंगे सब कथ रही ये जो युद्धर क्षेत्र युद्ध करवा प्रवृत्ति रही भाई को मैं हत्या करने सब उद्यत ही गले प्रवृत्ति सब निवृत्त है तेनाली भाव में जहाँ जो स्वभाव रही से स्वभाव अनुसार कर्म कर तेणु कर्मेन्द्रियाणि संयम्य जास्ते मनसा स्मरण इंद्रियार्थान विमुनात्मा मिथ्याचार से उच्यते आम इंद्रिय संयम करुचे किंतु मनरे से विषय इंद्रिय भोग विषय चिंता करुचे मन को मिथ्याचार बोले कह जाए भगवान सतर्क कर दी ତେଣୁ ଯେଉଁମାନେ ଜସ୍ତୁନ୍ଦ୍ରିୟା ମନସା ନିୟମାବଦ ଅର୍ଜୁନ କର୍ମେନ୍ଦ୍ରିୟ କର୍ମଯୋଗ ଅଶକ୍ତ ସବିଶିଷ୍ୟତେ ନିୟମ ଅନୁସାରେ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଚାଳନ କରାଇବା ତାହେଲେ କର୍ମଯୋଗ ଠାରୁ କର୍ମେନ୍ଦ୍ରିୟ କର୍ମଯୋଗ ଅଶକ୍ତ ସବିଶିଷ୍ୟତେ ତାକୁ ଅଶକ୍ତ କର୍ମରେ ଅଶକ୍ତ ନୁହନ୍ତି ବୋଲି ବୁଝିବାକୁ ପଡ଼ିବ। ନିୟତଂ ଗୁରୁ କର୍ମତ୍ୱଂ ସଙ୍ଗମ ଯାହା ହୁଏ ଅକର୍ମଣ ଶରୀର ଯାତ୍ରା ଚିତ୍ତ ନ ପ୍ରସିଦ୍ଧ ଅକର୍ମଣ ଆମର ଯେଉଁ ଆବଶ୍ୟକତା ରହିଛି ସେସବୁ ଆବଶ୍ୟକତାକୁ ଆମେ କରିବାକୁ ପଡ଼ିବ। ଆମେ କର୍ମ ନ କରି ରହିପାରିବା ନାହିଁ, କିନ୍ତୁ ଯେଉଁ କର୍ମ ହେବ ଭଗବାନ ଉଦ୍ଦେଶ୍ୟରେ ହେବ, ନହେଲେ ଆମକୁ କର୍ମ ବନ୍ଧନ ଭୋଗ କରିବାକୁ ପଡ଼ିବ। ପୁଣ୍ୟକର୍ମ ଏବଂ ପାପକର୍ମ ଦୁଇଟି ରହିଛି ଆମ ବେଦରେ, ଅନୁଭୂତ କର୍ମ ଏବଂ ନିଷିଦ୍ଧ କର୍ମ। ତେଣୁ ଆମେ ଯଦି ଭଗବାନ ଉଦ୍ଦେଶ୍ୟରେ କର୍ମ ନ କରିବା, ସେ ଭଲ କର୍ମ ହେଉ ବା ଖରାପ କର୍ମ ହେଉ, ଆମକୁ ଏ ବନ୍ଧନରେ ପଡ଼ିବାକୁ ପଡ଼ିବ। କିନ୍ତୁ ଭଲ କର୍ମ ହେଉ ବା ଖରାପ କର୍ମ ଯଦି ଭଗବାନ ଉଦ୍ଦେଶ୍ୟରେ କର୍ମ ହେଉଛି, ତାହେଲେ ଆମର ସେ କର୍ମ ବନ୍ଧନରୁ ଆମେ ମୁକ୍ତ ହେବା। ଯେମିତି ଆମେ କହିବା ଯୁଦ୍ଧରେ ବ୍ୟକ୍ତିଙ୍କୁ ହତ୍ୟା କରିବାଟା ଏଇଟା ଗୋଟେ ପାପ କାର୍ଯ୍ୟ, କିନ୍ତୁ ଯେହେତୁ ଭଗବାନ ଉଦ୍ଦେଶ୍ୟରେ ହେଉଛି ତେଣୁ ସେ ପାପ କର୍ମର ଫଳ ତାଙ୍କୁ ଭୋଗିବାକୁ ପଡ଼ିବ ନାହିଁ। ବା ଆମେ ଯେଉଁ ସବୁ ପୁଣ୍ୟକର୍ମ ସବୁ ରହିଛି, ସେ ପୁଣ୍ୟକର୍ମ କଲେ ମଧ୍ୟ ଯଦି ଭଗବାନ ଉଦ୍ଦେଶ୍ୟରେ ହେଉନାହିଁ ମାନେ, ତାହେଲେ ଆମର ସେଇ ପୁଣ୍ୟକର୍ମ ଫଳ ଅନୁସାରେ ଆମେ ଉନ୍ନତ ଲୋକକୁ ଯିବା, ଏ ଭୌତିକ ଜଗତରେ ହିଁ ଘୁରି ବୁଲିବା। ତେଣୁ ଭଗବାନ ବହୁତ ସୁନ୍ଦର କଥା କହୁଛନ୍ତି, ଚକ୍ର କରିଛନ୍ତି ଏ ଯଜ୍ଞ ସୀତାରାମ ଲକ୍ଷ୍ମଣ ଏ ଯଜ୍ଞ ଭୌତିକ ଜଗତରେ, ଭୌତିକ ଜଗତ ସୃଷ୍ଟିରୁ ଆରମ୍ଭରୁ ଯଜ୍ଞ ରହିଛି, ସଯଜ୍ଞ ପ୍ରଜା ସୃଷ୍ଟ ପୂର୍ବାଦ ପ୍ରଜାପତି ଅନ୍ୟ ବର୍ଷ ବିଶ୍ୱଧ୍ୱନ ଏସବୁ ଉତ୍କୃଷ୍ଟ କାମ ଦେଉ। ଏ ଭୌତିକ ଜଗତ ଆରମ୍ଭରେ ଏହି ଯଜ୍ଞର ବ୍ୟବସ୍ଥା କରାଯାଇଛି, ଦେବତାମାନେ ଆମର ଯଜ୍ଞ ମାଧ୍ୟମରେ ସନ୍ତୁଷ୍ଟ ହୋଇକରି ସିଏ ଆମର ଆବଶ୍ୟକତା ପୂରଣ କରିବେ। ଏହିଭଳି ଭାବରେ ଦେବାନ୍ ଭାବତା ନିନ ସେ ଦେବା ଭାବ ଦୁଃହ ପରସ୍ପର ଭାବ ସ୍ୱୟଂ ପରମ ଭାବ ସତ, ଦୁଇଜଣ ଦୁଇଜଣଙ୍କୁ ସାହାଯ୍ୟ କରିକିରି ଦୁଇଜଣ ଶ୍ରେୟ ପ୍ରାପ୍ତ ହୋଇପାରିବେ। ଇଷ୍ଟାନ୍ ଭୋଗାନ ହିବ ଦେବା ଦାସନ୍ତ ଯଜ୍ଞ ଭାବିତା ତେଇ ଦତ୍ତେଇବ ଅପ୍ରଦାୟ ଯେଉଁ ମୁକ୍ତି ସ୍ଥେନ ବସେ। ତେଣୁ ଦେବତାମାନଙ୍କ ଦ୍ୱାରା ଯେଉଁ ସବୁ ଆମକୁ ଆବଶ୍ୟକତା ବସ୍ତୁ ମିଳୁଛି, ତାକୁ ଯଦି ତାଙ୍କୁ ଅର୍ପଣ ନ କରିବା ତାହେଲେ ଆମେ ଚୋର ସ୍ଥେନ ବସ। ତେଣୁ ଏହିଭଳି ଭାବରେ ଭଗବାନ ଉଦ୍ଦେଶ୍ୟରେ ଯଦି କର୍ମ କରାଗଲା, ତାହେଲେ ଆମେ ସବୁ କର୍ମର ଫଳରୁ ମୁକ୍ତ ହେବା। ଯଜ୍ଞ ସୃଷ୍ଟା ଆସନ ସନ୍ତୁ ମୁଚ୍ଛନ୍ତ ସ୍ୱରୂପ ସେଇ ଭୁଞ୍ଜନ୍ତୁ ଏବଂ ପାପା ଯେ ଅଛନ୍ତି ଆତ୍ମକାରଣ। ଶତକଡ଼ା 99 ଭାଗ ଲୋକ ଯେଉଁ ଖାଦ୍ୟ ଗ୍ରହଣ ରୋଷେଇ କରୁଛନ୍ତି ତାଙ୍କ ନିଜ ପାଇଁ କରୁଛନ୍ତି, ତେଣୁ ସେମାନେ ପାପ ହିଁ ଭକ୍ଷଣ କରନ୍ତି। ଯେତେ ଭେଜିଟେରିଆନ୍ ପିଓର ଭେଜିଟେରିଆନ୍ ଖାଆନ୍ତୁ ବା ନନ୍ ଭେଜ୍ ଖାଆନ୍ତୁ ଯାହାକୁ, କିନ୍ତୁ ପାପ ହିଁ ଭକ୍ଷଣ କରନ୍ତି, କାରଣ ଭଗବାନ ଉଦ୍ଦେଶ୍ୟ ଯଦି କରୁନାହାନ୍ତି। ତେଣୁ ଭଗବାନ ଗୋଟେ ଚକ୍ର ସୃଷ୍ଟି କରିଛନ୍ତି ବହୁତ ଜଗତରେ। ଆମର ଜଣେ ଜଣପ୍ରତି ରହିଛି, ଡିପେଣ୍ଡେନ୍ସି ରହିଛି, ଅନ୍ନାଦ ଭଗତି ଭୂତାନି, ଆମର ଯେଉଁ ଆବଶ୍ୟକତା ରହୁଛି ସେଇଟାକୁ ଅନ୍ନ। ଅନ୍ନଟା କେମିତି ହେବ ନା ବୃଷ୍ଟି ମାଧ୍ୟମରେ ପର୍ଜନାଦନ ସମ୍ଭବ, ବୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ, ଯଜ୍ଞାନ ଭଗତି ପର୍ଜନ୍ୟ। ତେଣୁ ଯଜ୍ଞ କହିଲେ ଯଜ୍ଞ କର୍ମ ସମୁଦ୍ଭବ, ଯଜ୍ଞଟା ଏଇ କର୍ମରୁ ହିଁ ଆସୁଛି। କର୍ମ କେଉଁ କର୍ମ ନା ବେଦରେ କର୍ମ ବର୍ଣ୍ଣନା କରାଯାଇଛି, କର୍ମ ବ୍ରହ୍ମ ଭବ ବିଧି, ବ୍ରହ୍ମ କହିଲେ ବେଦ, ବେଦରେ ଏସବୁ ଅନୁମୋଦିତ କର୍ମ ନିଷିଦ୍ଧ କର୍ମ ଏସବୁ ବର୍ଣ୍ଣନା କରାଯାଇଛି। କର୍ମ ବ୍ରହ୍ମାକ୍ଷର ସମୁଦ୍ଭବ, କିନ୍ତୁ ଆମେ ଯେଉଁ କହିବା ବେଦ ଜଣେ ବ୍ୟକ୍ତି ରଚନା କରିଛି ନା କ'ଣ, ବେଦ ଭଗବାନଙ୍କ ନିଶ୍ୱାସ ଯାହା ହେଉଛନ୍ତି, କର୍ମ ବ୍ରହ୍ମ ବିଧି ବ୍ରହ୍ମାକ୍ଷର ସମ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ। ତେଣୁ ବେଦରେ ଏହିଭଳି ଭାବରେ ଅନେକ ଅନୁମୋଦିତ କର୍ମ ବା ଯଜ୍ଞ ବୋଲି ବର୍ଣ୍ଣନା କରାଯାଇଛି। ଏବଂ ପ୍ରବୃତ ଚକ୍ର ନାମ ବର୍ତ୍ତି ଅତି ହେଉଛି ଅଘାୟ ରାମ ମଗମ ପାଠ ସହଯୋଗ, ଏଇ ଯେଉଁ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି ଏଇ ଚକ୍ରକୁ ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମର ଆୟୁଷ ପାପପୂର୍ଣ୍ଣ ହୋଇଯିବ ଏବଂ ଆମର ଜୀବନ ବୃଥା ହୋଇଯିବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଅଞ୍ଚଳ ଆତ୍ମତୀବ ସ୍ୟାଦ ଆତ୍ମତୃପ୍ତ ସମାନ ବା ଆତ୍ମନିଚ ସନ୍ତୁଷ୍ଟ ତସ୍ୟ କାର୍ଯ୍ୟ ନ ବିଦ୍ୟତେ, ଆତ୍ମାରେ ଯେଉଁମାନେ ଆନନ୍ଦିତ ହେଉଛନ୍ତି ତାଙ୍କର ଆଉ କୌଣସି କାର୍ଯ୍ୟ ନାହିଁ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ଦୈବ କର୍ମିଣୈବ ସଂସିଦ୍ଧି ମାସ୍ତା ଜନକାଦୟ ଲୋକସନ୍ ସମ୍ପସନ୍ ପ୍ରତିମରସି କର୍ମରେ ସିଦ୍ଧି ପ୍ରାପ୍ତ ହୋଇଥିଲେ ଆମେ ସକାଳୁ ଶୁଣୁଛେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ତାଙ୍କର ଶ୍ୱଶୁର ଜନକ ମହାରାଜ ଜଣେ ମହାଜନ ଦ୍ୱାଦଶ ମହାଜନ ଭିତରେ ଜଣେ ଏବଂ ଏଠି ମଧ୍ୟ ତାଙ୍କର କଥା କୁହାଯାଇଛି ଆଉ ସିଧା ଜନକାଦୟ ଖାଲି ଜନକ ନୁହଁ ଆଉ ଏଇଭଳି ଭାବରେ ବହୁତ ମହାଜନ ଅଛନ୍ତି ଯେଉଁମାନେ କର୍ମରେ ସିଦ୍ଧିପ୍ରାପ୍ତ ହୋଇଛନ୍ତି କିନ୍ତୁ ସେମାନେ ଲୋକସଙ୍ଗମ ହେବା ଆସୁଛି ସମ୍ପସନ୍ କର୍ତ୍ତୁମାର ଆସି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ସେସବୁ କାର୍ଯ୍ୟ କରୁଛନ୍ତି କିଭଳି କାର୍ଯ୍ୟ କରିବା କଥା ସେସବୁ କାର୍ଯ୍ୟ ଆଦର୍ଶ ଚରିତ୍ର ହିସାବରେ ସବୁ କାର୍ଯ୍ୟ କରୁଛନ୍ତି ସେଥିପାଇଁ କହିଲେ ବହୁତ ସୁପ୍ରସିଦ୍ଧ ଶ୍ଳୋକ ଯଦା ଆଚାର୍ଯ୍ୟ ଶ୍ରେଷ୍ଠ ତତ୍ତ୍ୱତେ ଏବେ ତରଜନ ସହଜ ପ୍ରମାଣ କରୁତେ ଲୋକ ସ୍ତଦନ ବର୍ତ୍ତତେ ଯଦ୍ୱତ୍ ଆଚାର୍ଯ୍ୟ ଶ୍ରେଷ୍ଠ ଶ୍ରେଷ୍ଠ ବ୍ୟକ୍ତିମାନେ ଯେଉଁ କାର୍ଯ୍ୟ କରନ୍ତି ଅନ୍ୟମାନେ ତାକୁ ଗ୍ରହଣ କରନ୍ତି ସେ ଯେଉଁ ପ୍ରମାଣ ଦିଅନ୍ତି ଅନ୍ୟମାନେ ମଧ୍ୟ ସେଇଟାକୁ ଗ୍ରହଣ କରନ୍ତି ଯଦି ଆମର ଶ୍ରେଷ୍ଠ ବ୍ୟକ୍ତି ଆମେ ଗ୍ରହଣ କରିବା ଫିଲ୍ମ ଷ୍ଟାର୍କୁ ସେ ଯାହା କହିବା ଆମେ ସେଇଭାବେ କାର୍ଯ୍ୟ କରିବା ଲୋକମାନେ ଏଇଭଳି ଭାବରେ ତାଙ୍କର ନେତା କରୁଛନ୍ତି ମାନେ ଇଏ କରୁଛନ୍ତି ନେତା ଇଏ ଆମ ନେତା ସେ ଯାହା କହିବେ ସେଇଟା ଆମେ ଗ୍ରହଣ କରିବୁ ସେ ଅନ୍ଧ ନେତା ହେଲେ ଆମେ ବି ଅନ୍ଧ ହେଇକି ରହିଲେ ଆମେ ଜାଣିପାରୁନାହିଁ ସାଧାରଣତଃ ଲୋକମାନେ ଅନ୍ଧ ନେତାମାନଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ସେଇଟା କହିଛନ୍ତି ସେମାନେ ନଦୀ ବିଧୁ ସ୍ୱାର୍ଥବତୀ ବିଷ୍ଣୁ ଦୁରାଶୟାଦେ ବହିରର୍ଥମାନ ଅନ୍ଧା ଦତାନ୍ଦେ ଉପନୀୟମାନ ଇତେପି ସ୍ୱତନ୍ତ୍ରା ମୃଦାନୁବଦ୍ଧା ଯେଉଁମାନେ ଆମ ନେତା ସେମାନେ ହେଉଛନ୍ତି ଅନ୍ଧ ତେଣୁ ସେମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ଆମେ ତାକୁ କ'ଣ କରୁଛେ ସେମାନେ ଖାଲିରେ ପଡ଼ିବେ ଆମେ ବି ଖାଲିରେ ପଡ଼ିବା ତେଣୁ ଭଗବାନ କହୁଛନ୍ତି ଯଦିଓ ଭଗବାନଙ୍କ କୌଣସି କର୍ତ୍ତବ୍ୟ ନାହିଁ କିନ୍ତୁ ସେ ଆମ ପାଇଁ କର୍ତ୍ତବ୍ୟ କରୁଛନ୍ତି ଦେଖାଉଛନ୍ତି କେମିତି କର୍ତ୍ତବ୍ୟ କରିବାକୁ ପଡ଼ିବ କର୍ତ୍ତବ୍ୟ ଭଗବାନ ଆଦର୍ଶ ରାମଚନ୍ଦ୍ରଙ୍କ କଥା ଆମେ ଶୁଣୁଛେ କିଭଳି ଭାବରେ ଆଦର୍ଶ ଜୀବନ ଯାପନ କରୁଥିଲେ ଉତ୍ସିଦେଇ ବି ଲୋକ ନ ପୂଜାତ କର୍ମ ଚେତ ହେବ କିନ୍ତୁ ଭଗବାନ କହୁଛନ୍ତି ମୁଁ ଯଦି କର୍ମ ନ କରିବି ତାହେଲେ ସବୁ ଲୋକମାନେ ଉତ୍ସନ୍ନ ହୋଇଯିବେ କେହି କର୍ମ କରିବେ ନାହିଁ ତେଣୁ ସେମାନେ କର୍ମ କରିବା ପାଇଁ ଭଗବାନ ମଧ୍ୟ କର୍ମ କରୁଛନ୍ତି ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କହିବେ ନାହିଁ ଯେ ତାକୁ କର୍ମ ବନ୍ଦ କର ଯେ ଯେଉଁ କର୍ମ କରୁଛ କର ସେଇ କର୍ମ ମାଧ୍ୟମରେ ଭଗବାନ ପ୍ରାପ୍ତ ହେବା ପାଇଁ ବ୍ୟବସ୍ଥା କରିବେ ସେମାନେ ନ ବୁଦ୍ଧିବେ ଜନୟତ ଅଜ୍ଞାନ କର୍ମ ସଙ୍ଗୀନା ଯେଉଁ ସର୍ବକର୍ମାଣି ବିଦ୍ୱାନ ଯୁକ୍ତ ସମାଚାର ବିଦ୍ୱାନ ବ୍ୟକ୍ତି ତାଙ୍କୁ ଏଇଭଳି ଭାବରେ ସେ କର୍ମରେ ନିଯୁକ୍ତ ରହିକି ତାଙ୍କୁ କେମିତି ସେ ଭଗବତଙ୍କ ସେବାରେ ନିଯୁକ୍ତ କରିବେ ସେଥିପାଇଁ ସେମାନେ ବ୍ୟବସ୍ଥା କରିବେ କାରଣ ଏ ଭୌତିକ ଜଗତରେ ଯେଉଁ ରହିଛି ପ୍ରକୃତି ରହିଛି ତିନୋଟି ଗୁଣ ରହିଛି ତିନି ଗୁଣ ଦ୍ୱାରା ସମସ୍ତେ ପ୍ରଭାବିତ ହୋଇ କର୍ମ କରୁଛନ୍ତି ପ୍ରକୃତି କ୍ରିୟମାଣାନି ଗୁଣୀ କର୍ମାଣି ସର୍ବଶଃ ଅହଙ୍କାର ଗୁମଢାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ ସେମାନେ ଭାବୁଛନ୍ତି ମୁଁ କାର୍ଯ୍ୟ କରୁଛି କିନ୍ତୁ ପ୍ରକୃତିରେ ପ୍ରକୃତିର ଗୁଣ ଦ୍ୱାରା ହିଁ ହେଉଛି ତତ୍ତ୍ୱବିତ୍ମାନେ ସେସବୁ ଜାଣନ୍ତି ନହେଲେ ଅନ୍ୟମାନେ ସେଇଟା ଜାଣିପାରନ୍ତି ନାହିଁ ତେଣୁ ଭଗବାନ କହୁଛନ୍ତି ଏଇଭଳି ଭାବରେ ମୟି ସର୍ବାଣୀ କର୍ମାଣି ସନ୍ୟସା ଧାତୃଚେଦଶା ନିରାଶ ନିର୍ମମ୍ବତା ଯୁଦ୍ଧସେ ବିଗତ ଜ୍ୱର ସବୁକିଛି ମୋତେ ସମର୍ପଣ କରିକି ତୁମେ ଯୁଦ୍ଧ କର ଏଇଭଳି ଭାବରେ ଭଗବାନ କହୁଛନ୍ତି ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର କଥା କହିଛନ୍ତି ଯେ ୱାନ୍ ହାଜ୍ ଟୁ ଫଲୋ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ଅନ୍ ଆଟାଚ୍ ଟୁ ଦେମ୍ ବିକଜ୍ ପ୍ରାକ୍ଟିସ୍ ଅଫ୍ ସେନ୍ସ ଗ୍ରାଟିଫିକେସନ୍ ଅଣ୍ଡର ରେଗୁଲେସନ୍ ମେ ଅଲ୍ସୋ ଲିଡ୍ ୱାନ୍ ଟୁ ଗୋ ଆଷ୍ଟ୍ରାଏ ତେଣୁ ଅନାସକ୍ତ ହିଁ କାର୍ଯ୍ୟ କରିବାକୁ ପଡ଼ିବ କାରଣ ଯଦି ବା ଆମେ ନିୟମ ଅନୁସାରେ କାର୍ଯ୍ୟ କରିବା ତଥାପି ଆମେ ପଥଭୃଷ୍ଟ ହେବାର ଚାନ୍ସ ସମ୍ଭାବନା ରହିଛି କିଭଳି ଭାବରେ ନା ଆଜ୍ ମଚ୍ ଆଜ୍ ଦେର୍ ଇଜ୍ ଅଲୱେଜ୍ ଦ ଚାନ୍ସ ଅଫ୍ ଆନ୍ ଆକ୍ସିଡେଣ୍ଟ ଇଭିନ୍ ଅନ୍ ଏ ରୟାଲ୍ ରୋଡ୍ ଯେମିତି ରାଜ ରାସ୍ତାରେ ମଧ୍ୟ ବିଭିନ୍ନ ସମୟରେ ଆକ୍ସିଡେଣ୍ଟ ହେବାର ଦେଖାଯାଏ ସେଇଭଳି ଭାବରେ ନିୟମ ଅନୁସାରେ କର୍ମ କଲେ ମଧ୍ୟ କର୍ମରେ କର୍ମବନ୍ଧନ ପଡ଼ିଯିବ ତେଣୁ ଭଗବାନ କହୁଛନ୍ତି ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତି ଶ୍ରଦ୍ଧାବାନ ଅନୁସନ୍ଧି ମୁଚନ୍ତି ତେବେ କର୍ମ ବି ସେମାନେ ଏ କର୍ମବନ୍ଧନରୁ ମୁକ୍ତ ହୋଇଯାଆନ୍ତି କିନ୍ତୁ ଭଗବାନ ପ୍ରତି ଅସ୍ୱୀକାର କରିକି ଯେଉଁମାନେ ରୁହନ୍ତି ତାହେଲେ ସେମାନେ ତାଙ୍କର ନଷ୍ଟ ତାଙ୍କ ବୁଦ୍ଧି ନଷ୍ଟ ହୋଇଯାଇଛି ଇନ୍ଦ୍ରିୟସ୍ୟ ଇନ୍ଦ୍ରିୟସ୍ୟ ଆର୍ଥ ରାଗ ଦୋଷ ଦେଉସ୍ତ ତୟ ବସମା ଆଗଚିତ ବି ଆସି ପର୍ଯ୍ୟନ୍ତ ନଉ ଆମର ଯେଉଁ ଇନ୍ଦ୍ରିୟମାନ ଅଛନ୍ତି, ଇନ୍ଦ୍ରିୟ ଅର୍ଥ ଯେମିତି ଚକ୍ଷୁ ଆମର ରହିଛି, ଚକ୍ଷୁର ରହିଛି ଦର୍ଶନ କରିବା ପାଇଁ ଇଚ୍ଛା ରହିଛି, କର୍ଣ୍ଣର ଶ୍ରବଣ କରିବା ପାଇଁ ଇଚ୍ଛା ରହିଛି, ନାସିକାର ଅଭିନୟ କରିବା, ଏହିସବୁ ଯେଉଁ ରହିଛି ଇନ୍ଦ୍ରିୟ, ସେ ଇନ୍ଦ୍ରିୟ ସାର୍ଥୀ ରାଗ ଦୋଷ ଆମର ଗୋଟେ ହେଉଛି ଆମର ଆସକ୍ତି ଆସୁଛି, ଆଉ ଗୋଟେ ହେଉଛି ଆମେ ବିଦ୍ୱେଷ କରୁଛେ, ରାଗ ଦୋଷ ବିଦ୍ୱେଷ ହେଉଛୁ ତୈନ ବସ୍। ଆମେ ଯଦି ଇନ୍ଦ୍ରିୟମାନ ଯଦି ଆମର ନିଜ ଅଧୀନ ନ ରଖିପାରିବା ତାହେଲେ ସେ ଆମର ଆମକୁ ବହୁତ ପ୍ରକାର ବିପଦରେ ପକାଇଦେବେ। ହରିପନ୍ଥୀ ନଉ ଶ୍ରେୟାନ୍ ସ୍ୱଧର୍ମ ବିଗୁଣ ପର ଧର୍ମାତ୍ ସନୁଷ୍ଠିତାତ୍ ଶୋଧନୀୟ ନିଧନ ସ୍ୱଧର୍ମେ ନିଧନ ଶ୍ରେୟ ପର ଧର୍ମ ଭାବ। ଯେଉଁ ଇଏ ସବୁ ଯେଉଁ ଧର୍ମ କଥା କୁହାଯାଇଛି, ଏ ଧର୍ମ ହେଉଛି ବର୍ଣ୍ଣାଶ୍ରମ ଧର୍ମ ବିଷୟରେ କୁହାଯାଉଛି। ବ୍ରାହ୍ମଣର ଧର୍ମ, କ୍ଷତ୍ରିୟର ଧର୍ମ, ବୈଶ୍ୟର ଧର୍ମ, ଶୂଦ୍ର ଧର୍ମ, ବ୍ରାହ୍ମଣ ଶୂଦ୍ର ଧର୍ମ କରିବା ନାହିଁ ବା ଶୂଦ୍ର ବ୍ରାହ୍ମଣ ଧର୍ମ କରିପାରିବ ନାହିଁ। ତେଣୁ ଏହିଭଳି ଭାବରେ ସ୍ୱଧର୍ମ ନିଧନ ଶ୍ରେୟ ବରଂ ଯେଉଁ ଯୁଦ୍ଧ କରୁଛନ୍ତି, ଯୁଦ୍ଧରେ ମୃତ୍ୟୁଦଣ୍ଡ କଲେ ମଧ୍ୟ କିଛି ଅସୁବିଧା ନାହିଁ, ସେଇଟା ଶ୍ରେୟ। କିନ୍ତୁ ପରଧର୍ମ ଭାବ ନା ମୁଁ ଏଇଟା କରିବି ନାହିଁ, ବ୍ରାହ୍ମଣଙ୍କ କର୍ମ କରିବି, ତାହେଲେ ସେଇଟା ଅସୁବିଧା ହେବ। ତାର ସେସବୁ ଗୁଣ ଆସିନାହିଁ ସେତୁ କଲା ମାନେ ସେଇଟା ଅସୁବିଧା ହେବ। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ପ୍ରଭୁପାଦ ମହାରାଜ ଶ୍ଳୋକ ଭାଷାରେ କହୁଛନ୍ତି, ଇନ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ ଷ୍ଟେଜ୍ ଦ ଡିଷ୍ଟିଙ୍କସନ୍ସ ଅଫ୍ ଦ ମେଟେରିଆଲ ୱାର୍ଲ୍ଡ ଡୁ ନଟ୍ ଆପ୍ଲାଏ। ବର୍ଣ୍ଣାଶ୍ରମ ଧର୍ମ ଯେଉଁ ରହିଛି, କିନ୍ତୁ ଜଣେ ଯେତେବେଳେ ପରମାର୍ଥ ମାର୍ଗରେ ଅଗ୍ରସର ହେବ, ପରମାର୍ଥ ମାର୍ଗକୁ ଆସିଯିବେ, ସେତେବେଳେ ବୌଦ୍ଧିକର ଯେଉଁ ବର୍ଣ୍ଣାଶ୍ରମ ଧର୍ମ ସେଠି କାର୍ଯ୍ୟ କରିବ ନାହିଁ। ଫର୍ ଏକ୍ଜାମ୍ପଲ୍, ବିଶ୍ୱାମିତ୍ର ୱାଜ୍ ଅରିଜିନାଲି କ୍ଷତ୍ରିୟ ବଟ୍ ଲେଟର୍ ଅନ୍ ଆକ୍ଟେଡ୍ ଆଜ୍ ଏ ବ୍ରାହ୍ମଣ। ବିଶ୍ୱାମିତ୍ର ପ୍ରଥମେ ରାଜା ଥିଲେ, ଆଜି ଶୁଣୁଥିଲେ ସକାଳେ କେମିତି ବିଶ୍ୱାମିତ୍ର ଆସିକରି ଭଗବାନ ରାମଚନ୍ଦ୍ରଙ୍କୁ ଏବଂ ଲକ୍ଷ୍ମଣଙ୍କୁ ନେଇକି ଯାଉଛନ୍ତି ତାଙ୍କ ସରି, କିନ୍ତୁ ସିଏ ହେଉଛନ୍ତି କ୍ଷତ୍ରିୟ ଥିଲେ, କିନ୍ତୁ ବର୍ତ୍ତମାନ ସେ ଇଏ ହେଇଗଲେ, ଋଷି ହେଇଗଲେ। ବିଶ୍ୱାମିତ୍ର ରାଜର୍ଷି ଥିଲେ, କିନ୍ତୁ ସେ ଚାହୁଁଥିଲେ ବ୍ରହ୍ମର୍ଷି ହେବା ପାଇଁ। ଏ ବିଷୟ ବହୁତ କଥା ରହିଛି, ବଶିଷ୍ଠ ମହାରାଜ ଅନ୍ତିମରେ ତାଙ୍କୁ ବ୍ରହ୍ମର୍ଷି ବୋଲି କହିବେ, ଏସବୁ କଥା ରହିଛି। ତେଣୁ ବିଶ୍ୱାମିତ୍ର ଯଦିଓ କିନ୍ତୁ ସେ ଜଣେ ବ୍ରାହ୍ମଣ ହେଲେ, ଏବଂ ସେହିଭଳି ଭାବରେ ପରଶୁରାମ ୱାଜ୍ ଏ ବ୍ରାହ୍ମଣ ବଟ୍ ଲେଟର୍ ଅନ୍ ହି ଆକ୍ଟେଡ୍ ଆଜ୍ ଏ କ୍ଷତ୍ରିୟ। ପରଶୁରାମ ରେବତୀଙ୍କ ପୁତ୍ର, ରାଜା ଋଷିଙ୍କର ପୁତ୍ର, ସେ ମଧ୍ୟ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ, କିନ୍ତୁ ସେ କ୍ଷତ୍ରିୟ ଭଳି କାର୍ଯ୍ୟ କରି ସମଗ୍ର ପୃଥିବୀକୁ 21 ବାର କ୍ଷତ୍ରିୟ କରିଥିଲେ, ଏସବୁ କଥା ରହିଛି। ତେଣୁ ବିଙ୍ଗ୍ ଟ୍ରାନ୍ସେଣ୍ଡେଣ୍ଟାଲି ବ୍ରାହ୍ମଣ ଟେକନ୍ ହି ଆକ୍ଟେଡ୍ ଆଜ୍ ଏ କ୍ଷତ୍ରିୟ, ବିଙ୍ଗ୍ ଟ୍ରାନ୍ସେଣ୍ଡେଣ୍ଟାଲି ଦେ କୁଡ୍ ବି ଲୁସ୍ ବିଙ୍ଗ୍ ଏ ଟ୍ରାନ୍ସ ବଟ୍ ଆଜ୍ ଲଙ୍ଗ୍ ଆଜ୍ ୱାନ୍ ଇଜ୍ ଅନ୍ ଦ ମେଟେରିଆଲ୍ ପ୍ଲାଟଫର୍ମ ହି ମଷ୍ଟ ପରଫର୍ମ ହିଜ୍ ଡ୍ୟୁଟିଜ୍ ଆକର୍ଡିଂ ଟୁ ଦ ମୋଡ୍ସ ଅଫ୍ ମେଟେରିଆଲ୍ ନେଚର୍, ଆଟ୍ ଦ ସେମ୍ ଟାଇମ୍ ହି ମଷ୍ଟ ହାଭ୍ ଏ ଫୁଲ୍ ସେନ୍ସ ଅଫ୍ କୃଷ୍ଣ କନ୍ସିୟସ୍ନେସ୍। ଭୌତିକ ଜଗତର ଗୁଣ ଭିତରେ ଅଛି ମାନେ ଆମେ ଆମର ଗୁଣ ଅନୁସାରେ କର୍ମ କରିବା, କିନ୍ତୁ ଆସ୍ତେ ଆସ୍ତେ ସେ ଗୁଣ କର୍ମ ଦ୍ୱାରା ଆମେ ଭଗବତ ଚେତନଶୀଳ ହେବା ପାଇଁ ଚେଷ୍ଟା କରିବା, ଭଗବାନଙ୍କ ଉଦ୍ଦେଶ୍ୟରେ ସେ କର୍ମ କରିକିରି ଆମେ ଭଗବତ ଚେତନଶୀଳ ହେବା। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ଅର୍ଜୁନ ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଲୋକମାନେ ଅଥ କେନ ପ୍ରଯୁକ୍ତ ଏବଂ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସ୍ନୀୟ ବଳାଦିକୁ ନିୟୋଜିତ। ଯଦିଓ ଲୋକମାନେ ଅଛନ୍ତି ଯେଉଁମାନେ ଚାହୁଁନାହାନ୍ତି କିଛି ପାପ କାର୍ଯ୍ୟ କରିବା ପାଇଁ, ତଥାପି ତାଙ୍କୁ ଜବରଦସ୍ତି କିଏ ଯେମିତି ସେଥିରେ ନିଯୁକ୍ତ କରୁଛି, ଏଇଟା କାରଣ କ'ଣ, ଏ ପ୍ରଶ୍ନଟି ପଚାରିଲେ। ତେଣୁ ଭଗବାନ ତାର ଉତ୍ତର ଦେବେ ତାପର ଶୋକମାନଙ୍କରେ, କହୁଛନ୍ତି, କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାପ୍ମା ବିଧି ଏଣମ ଇଏ ବୈରିଣମ। ଏ ଯେଉଁ କାମ ଆଉ କ୍ରୋଧ ରହିଛି, ଏ ରଜଗୁଣରୁ ଆସୁଛି, ଏବଂ ଇଏ ହିଁ ଆମର ଶତ୍ରୁ, ଅନ୍ୟ କେହି ଆମର ଶତ୍ରୁ ନୁହନ୍ତି। ତେଣୁ ବହୁତ ସୁନ୍ଦର ଭାବରେ ଭଗବାନ ଏସବୁ କଥା କହିଛନ୍ତି, କିଭଳି ଭାବରେ ଏସବୁ ରଜଗୁଣରୁ କାହିଁକି ଆସୁଛି, ନା ଆମେ ଆମର ବୁଦ୍ଧି ଆମେ ବା ଆମେ ଏଇଭଳି ଭାବରେ ଆମର ଆବୃତ ହୋଇକି ରହିଛି। ତିନି ପ୍ରକାର ଆବୃତ୍ତି ରହିଛି, ଆବୃତ ହୋଇକି ରହିଛି, ତୁମେ ନା ଆମେ ବନି ଯଥା ଦର୍ଶ ମଳିନ ଚ ଯଥୁର୍ଲୁଏନା ଆବୃତ ଗର୍ଭସ୍ ତଥା ତିନି ତମ ଆବୃତମ। ଯେମିତି ଧୂଆଁଟା ଧୂଆଁ ଦ୍ୱାରା ଅଗ୍ନି ଆବୃତ ହୋଇକି ରହିଥାଏ, ହେଉଛି ସତ୍ୱଗୁଣର ଆବରଣ। ଏବଂ ଆଇନରେ ମହିଳା ପଡ଼ିଲେ ଦୋଳି ପଡ଼ିଲେ ଯେମିତି ଆବରଣ ହୋଇଯାଇଥାଏ, ହେଉଛି ରଜଗୁଣର ଆବରଣ। ଏବଂ ଆଉ ଗୋଟେ ହେଉଛି ଗର୍ଭରେ ସନ୍ତାନ, ଇଏ ହେଉଛି ତମଗୁଣର ଆବରଣ। ତିନି ପ୍ରକାର ଆବରଣ ରହିଛି, ଆବରଣ ରହିଛି, ଆମେ ଏଇଭଳି ଭାବରେ ଆବରଣରେ ରହିକି ଢାଙ୍କି ହୋଇକି ରହିଛେ, ଆଉ କ'ଣ ଆମର ବୁଦ୍ଧି କାର୍ଯ୍ୟ କରିବ, ଏଭଳି ଭାବେ ଆବରଣ ଭିତରେ ରହିଛେ। ତେଣୁ ଆମର ఆభృతం జ్ఞానమైతేనే జ్ఞానేన మృత్యుమైన కామరూపేణ కౌతుర దుష్పరేణ అని అనుచా తణుకరి రజగుణ ధర కామక్రద శేషాభనాయి అనడం చెప్పి అగ్ని అగ్నిరే దుష్పరేణ అనడనచ କାମ ଏଭଳି ରହିଛି ଆମେ ଯଦି କାମକୁ ଉପଭୋଗ କରିବା ଯେମିତି ଅଗ୍ନିରେ ଘୃତାହୁତ ଦେଲେ ସେ ବଡ଼ିବିଡ଼ିକା ଯିବ ସେ ପ୍ରକାର ବଡ଼ିବିଡ଼ିକା ଯିବ ତେଣୁ ଇଏ ଯେଉଁ ରହିଛି ଆମର କ'ଣ ଯେଉଁ କାମନା ସବୁ ରହିଛି କିଭଳି ଭାବେ ରହିଛି ନା ଇନ୍ଦ୍ରିୟ ମନ ବୁଦ୍ଧି ଇନ୍ଦ୍ରିୟମାନଙ୍କ ଦ୍ୱାରା 10ଟି କର୍ମେନ୍ଦ୍ରିୟ ଏବଂ 10ଟି ଜ୍ଞାନେନ୍ଦ୍ରିୟ ରହିଛି ଏବଂ ମନ ରହିଛି ଏବଂ ବୁଦ୍ଧି ରହିଛି ଏସବୁ ଆମର କାମନା ସବୁ ଆଦିତ୍ୟ ରହିଛନ୍ତି ଏତେ ବିମତି ସେ ଜ୍ଞାନମା ଭୂତ ଦେଇନା ଏ କାମ ଏଇଠି ରହିଥିବାରୁ ଆମର ଏସବୁ ଇନ୍ଦ୍ରିୟମାନଙ୍କୁ ମୋହ କରିକି ରଖିଛି ତସ୍ମାତ୍ ଇନ୍ଦ୍ରିୟାଣୀ ଆଦ ନିୟମ ଭର୍ତ୍ତସବ ତେଣୁ ତୁମେ ଇନ୍ଦ୍ରିୟମାନଙ୍କୁ କଣ୍ଟ୍ରୋଲ କଲେ ଆସ୍ତେ ଆସ୍ତେ ସେମାନେ କଣ୍ଟ୍ରୋଲ କାମକୁ ଆମେ ଜୟ କରିପାରିବା ପାପମାନ ପ୍ରଜା ହେଇନି ଜ୍ଞାନ ବିଜ୍ଞାନ ନା ଆସମାନ କାମଟା ଆମର ଜ୍ଞାନ ବିଜ୍ଞାନକୁ ନଷ୍ଟ କରିଦେଉଛି ତେଣୁ ଭଗବାନ ଗୋଟେ ସୁନ୍ଦର ଭାବରେ କହୁଛନ୍ତି ଇନ୍ଦ୍ରିୟାଣି ପରାଣିଆ ହଉ ଇନ୍ଦ୍ରିୟ ପରମ ମନ ମନସ୍ତୁ ପରା ବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସହ ଭଗବାନ ଆମର ଯେଉଁ ବହୁତ ଶରୀରକୁ ସୃଷ୍ଟି କରିଛନ୍ତି ଏଇଭଳି ଭାବରେ ସୃଷ୍ଟି କରିଛନ୍ତି ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ମନ ସେମାନଙ୍କ ମନଟା ହେଉଛି ଆହୁରି ଶକ୍ତିଶାଳୀ ମନରୁ ଶକ୍ତିଶାଳୀ ଅଧିକ ହେଉଛି ବୁଦ୍ଧି ବୁଦ୍ଧିରୁ ଶକ୍ତିଶାଳୀ ହେଉଛି ଅଙ୍କା ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ରହିଛନ୍ତି ତେଣୁ ଇନ୍ଦ୍ରିୟାଣୀ ହଁ ପ୍ରଭୁପାଦ ମହାରାଜ ଭାବରେ କହୁଛନ୍ତି ଇଫ୍ ଦେୟାର ଫୋର୍ ଦ ସୋଲ୍ ଇଜ୍ ଡାଇରେକ୍ଟଲି ଏନ୍ଗେଜ୍ ୱିଥ୍ ଦ ସୁପ୍ରିମ୍ ନ୍ୟାଚୁରାଲି ଅଲ୍ ଅଦର ସବଡିନେଟ୍ସ ନେମ୍ଲି ଦ ଇଣ୍ଟେଲିଜେନ୍ସ ମାଇଣ୍ଡ ଆଣ୍ଡ ଦ ସେନ୍ସେସ୍ ୱିଲ୍ ବି ଅଟୋମେଟିକାଲି ଏନ୍ଗେଜ୍ ତେଣୁ ଆମେ ଆମର ଆତ୍ମାକୁ ଯଦି ଭଗବାନଙ୍କ ସହିତ ଯୁକ୍ତ କରିବା ତାହେଲେ ଆତ୍ମା ଅଧୀନରେ ସବୁ ରହିଛନ୍ତି ମନ ବୁଦ୍ଧି ଅଙ୍ଗାର ଇତ୍ୟାଦି ସବୁକିଛି ତା ଅଧୀନରେ ଅଛନ୍ତି କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ ତେଣୁ ଏବଂ ବୁଦ୍ଧେ ପରମ ବୁଦ୍ଧା ସଂସ୍ତବ୍ୟ ଆତ୍ମାନ ମହାତ୍ମନା ଜୟ ଶତ୍ରୁ ମହାବାହ କାମରୂପଂ ଦ୍ରାସଦମ୍ ଏଇଭଳି ଭାବରେ ଆମେ ବୁଦ୍ଧିକୁ ଭଗବାନ ସଂଯୁକ୍ତ କରିକିରି ଏ ଯେଉଁ କାମକୁ ଜୟ କରିପାରିବା ଏତେ ସହଜ ନୁହଁ କିନ୍ତୁ ଜାଣି ସହଜରେ ଜୟ କରିପାରିବ ଏଇଭଳି ଭାବରେ ଏଇ ଶ୍ଳୋକମାନଙ୍କର ସବୁ କୁହାଗଲା ତୃତୀୟ ଅଧ୍ୟାୟରେ ତେଣୁ ତାପରେ ଅଧ୍ୟାୟ ହେଉଛି ଚତୁର୍ଥ ଅଧ୍ୟାୟ ଇଏ ହେଉଛି ଭଗବାନ ଏଥିରେ କହୁଛନ୍ତି ଇମଂ ବ୍ୟବସ୍ଥିତ ଯୋଗଂ ପ୍ରତବାନ ହମ ଅଭ୍ୟାମ ବ୍ୟବସ୍ଥା ମାନେ ପ୍ରାୟ ମନୁ ରିକ୍ଷା କେବେ ପ୍ରଭୃତ ଏ ଯେଉଁ ଭଗବତ ଗୀତାର ଜ୍ଞାନ ଇତିହାସ ବୋଲି କୁହାଯାଉଛି ଏ ଭଗବତ ଗୀତାର ଇତିହାସ ଏଇ ଯେଉଁ ଜ୍ଞାନ ଇମଂ ବ୍ୟବସ୍ଥିତ ଯୋଗଂ ଏଇ ଯୋଗ ଗୀତାର ଯେଉଁ ଭଗବାନ ସଂଯୁକ୍ତ ହେବାର ଯେଉଁ ଜ୍ଞାନ ଦିଆଯାଇଛି ଏଇଟା ପ୍ରଥମେ ଭଗବାନ କହିଥିଲେ ସୂର୍ଯ୍ୟର ଦେବତା ବ୍ୟବସ୍ଥାଙ୍କୁ କହିଥିଲେ ବିବସ୍ୱାନ ତାଙ୍କର ପୁତ୍ର ମନୁ କହିଲେ ଏଇ ଯେ ସପ୍ତ ମନୁ ହେଉଛନ୍ତି ତାଙ୍କର ପୁତ୍ର ବୈବସ୍ୱତ ମନୁ ବର୍ତ୍ତମାନ ବୈବସ୍ୱତ ମନୁଙ୍କର ସମୟ ଚାଲିଛି ତେଣୁ ମନୁ ମନୁ ଇଖୁଆକ ପ୍ରଭୃତ ମନୁ ଇଖୁଆକୁ କହିଥିଲେ ଇଖୁଆକୁ ହେଉଛନ୍ତି ଭଗବାନ ସୂର୍ଯ୍ୟ ବଂଶରେ ଆସୁଛନ୍ତି ତାଙ୍କ ପୂର୍ବ ବଂଶଧର ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର ହେଉଛନ୍ତି ଇଖୁଆକୁ ବୈବସ୍ୱତଙ୍କ ପୁତ୍ର ବୈବସ୍ୱତଙ୍କର ଜ୍ୟେଷ୍ଠ ପୁତ୍ର ଦଶ ପୁତ୍ର ଭିତରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଇଖୁଆକୁ ଏ ମନୁ ଇଖୁଆକ ପ୍ରଭୃତ ଏଇଭଳି ଭାବରେ ପରମ୍ପରାରେ ଜ୍ଞାନ ଆସୁଛି ପ୍ରଭୁପାଦ ମହାରାଜ କହିଛନ୍ତି 12,40,000,000 ପୂର୍ବେ ଏଇ ଜ୍ଞାନ ଦେଇଥିଲେ ଭଗବାନ ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ ଦେଇଥିଲେ ଏବଂ ଏଇଭଳି ଭାବରେ ପରମ୍ପରାରେ ଜ୍ଞାନ ଆସୁଛି ଏବଂ ପରମ୍ପରା ପ୍ରାପ୍ତ ରାଜର୍ଷ ସକାଳ ନିମତା ଯୋଗ ନଷ୍ଟ କରନ୍ତ କିନ୍ତୁ ଏଇ ପରମ୍ପରାରେ ଯେତେବେଳେ ଜ୍ଞାନ ଆସୁଥିଲା ସେତେବେଳେ ସେ ନଷ୍ଟ ହୋଇଗଲା ନଷ୍ଟ ହୋଇଗଲା କାହିଁକି ନା ଗୁରୁ ଶିଷ୍ୟ ପରମ୍ପରାରେ ଶିଷ୍ୟ ଯଦି ତା ମନକୁ କିଛି କଥା କହିବ ତାହେଲେ ସେଠି ପରମ୍ପରାଟି ନଷ୍ଟ ହୋଇଯାଏ ଯେମିତି ଆମ ମହାପ୍ରଭୁଙ୍କ ପରମ୍ପରା ମହାମନ୍ତ୍ର ଯେଉଁ ରହିଛି ହରେ କୃଷ୍ଣ 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 ହରେ 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 ରାମ 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 କିନ୍ତୁ ତଥାପି ବହୁତ ସମ୍ପ୍ରଦାୟ ଅଛନ୍ତି ସେମାନେ ଏଇ ମନ୍ତ୍ରକୁ ଉଚ୍ଚାରଣ କରୁନାହାନ୍ତି ସେମାନଙ୍କୁ ଆଉ ଅଲଗା ମନ୍ତ୍ର ମହାମନ୍ତ୍ର ତେଣୁ ଏ ନଷ୍ଟ ହୋଇଯାଉଛି ଏଠି ମନ୍ତ୍ର ନଷ୍ଟ ହୋଇଯାଉଛି ତେଣୁ ଭଗବାନ କହୁଛନ୍ତି ସଏବାୟ ମା ତେଜ ଯୋଗ ପ୍ରତ ପରାଥନ ଭକ୍ତୋସ୍ମି ସଖାଚେତି ରହସ୍ୟ ଏତେ ଉତ୍ତମ ଭଗବାନ କହୁନାହାନ୍ତି ଏତେ ବର୍ଷ ତଳେ ମୁଁ କହିଥିଲି ମୋର ବର୍ତ୍ତମାନ କିଛି ଜ୍ଞାନ ଅଧିକା ହୋଇଯାଇଛି ଆଉ କିଛି ନୂଆ ନୂଆ କଥା କହିବି ନା ସେହି ପୁରୁଣା କଥା ଯାହା କହିଥିଲି ସଏବାୟ ସେହି କଥା ହିଁ ତ ମୁଁ କହିବି ପୁରୁଣା ପୁରାତନ ଯୋଗ ପ୍ରତ ପୁରାତନ ସେ ପୁରୁଣା କଥା ହିଁ କହିବି ଆଉ କିଛି ନୂଆ କଥା କହିବି ନାହିଁ ଭଗବାନ ହେଉଛି ଜ୍ଞାନ ପୂର୍ଣ୍ଣ ଜ୍ଞାନ, ତାଙ୍କର ଆଉ କିଛି ଅପୂର୍ଣ୍ଣତା ନାହିଁ। ଏତେ ବର୍ଷ ପରେ ଟିକେ ପୂର୍ଣ୍ଣତା ଆସିଗଲାଣି ନା, ମୂଳରୁ ସବୁବେଳେ ପୂର୍ଣ୍ଣ ସିଏ। ଇଏ ହେଉଛି ରହସ୍ୟ, ଏ ରହସ୍ୟ ଜ୍ଞାନ ବି ସମସ୍ତେ ବୁଝିପାରିବେ ନାହିଁ, ଗୀତାର ରହସ୍ୟ। ତେଣୁ ରହସ୍ୟ କହିଲେ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ରହସ୍ୟଟାକୁ ବୁଝିବା। ଯେମିତି ଉଦାହରଣ ଦିଆଯାଏ ମହୁ ବୋତଲ, ମହୁ ବହୁ ବୋତଲ, ମହୁ ବୋତଲରେ ମହୁ ରହିଛି ଏବଂ ତା'ପରେ ଛିପି ଲାଗିଛି, ଏବଂ ଜ୍ଞାନୀମାନେ ସେ ସନ୍ଧାନ ପାଇଛନ୍ତି ଏଇଟା ମହୁ ବୋତଲ ବୋଲି, କିନ୍ତୁ ସେ ଜାଣିନାହାନ୍ତି କେମିତି ଛିପି ଖୋଲିବାକୁ ପଡ଼ିବ। ତେଣୁ ସେ ବାହାରେ କେବଳ ଚାଟୁଛନ୍ତି ସେଇଟାକୁ, ମହୁ ବୋତଲକୁ ଚାଟିଲେ ଆଉ କ'ଣ ଇଏ ମିଳିବ, ମଧୁ ମିଳିବ କିଛି ବା କିଛି ଆନନ୍ଦ କ'ଣ ମିଳିବ? ସେଇଭଳି ଭାବରେ ଛିପି ଖୋଲିଲେ ସେଇଟା ମହୁଟାକୁ ଆସ୍ୱାଦନ କରିହେବ। ତେଣୁ ଇଏ ହେଉଛି ଭକ୍ତି, ରହସ୍ୟ ହେଉଛି ଭକ୍ତି। ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନ ଜାଣିପାରିବା, ଜ୍ଞାନ ମାଧ୍ୟମରେ ବା ଅନ୍ୟ କୌଣସି ଉପରେ ଜାଣିପାରିବା ନାହିଁ। ତେଣୁ ଏଇଟା ଗୁରୁ ଶିଷ୍ୟ ପରମ୍ପରାରେ ଭଗବାନ କହିବେ ଏଇଟା, ସେଇ ଜଣେ ଗୁରୁଙ୍କୁ ଯାଇକି ଏଇଟା ବୁଝିବାକୁ ପଡ଼ିବ। ତେଣୁ ଅର୍ଜୁନ ପଚାରୁଛନ୍ତି, ପ୍ରଭୁ ଆପଣ ତ ମୋ ସାଙ୍ଗରେ ଜନ୍ମ, ଭଗବାନ ଯେତେବେଳେ ଭଗବତ ଗୀତାରେ ଜ୍ଞାନ ଦେଉଥିଲେ କୁରୁକ୍ଷେତ୍ର ଯୁଦ୍ଧରେ, ତାଙ୍କ ପାଖାପାଖି 90 ବର୍ଷ ହୋଇଥିଲା, ଅର୍ଜୁନଙ୍କ ତ ପାଖାପାଖି ସେଇ ବର୍ଷ। ତେଣୁ ଅର୍ଜୁନ ପଚାରୁଛନ୍ତି ପ୍ରଭୁ, ଆମ ପାଇଁ ପଚାରୁଛନ୍ତି, ପଚାରୁଛନ୍ତି ଅପରଙ୍ଗ ଭଗବତ ଜନ୍ମ, ପରଙ୍ଗ ଜନ୍ମ ବିଭସୁଦ୍ଧ ପ୍ରଥମ ଜାଣିଆମ ତୁମ ଆଦୌ ପ୍ରତ୍ୟବାନ ଇତି। ଆପଣଙ୍କର ଜନ୍ମ ତ ଏବେ ହେଇଛି, କିନ୍ତୁ ବିଭସାନଙ୍କର ଜନ୍ମ ତ ବହୁତ ଆଗରୁ ହେଇଛି, ଆଉ କେମିତି ଆପଣ ଆଗରୁ କହିଥାନ୍ତି, କେମିତି ମୁଁ ଜାଣିବି? ତେଣୁ ଭଗବାନ କହୁଛନ୍ତି ଅର୍ଜୁନ, ବହୁ ନିମେ ବ୍ୟତୀତାଣି ଧର୍ମାଣି ତପଚାର୍ଜୁନ ତାନ ବେଦ ସର୍ବାଣୀ ନନ୍ଦନ ବ୍ୟକ୍ତ ପରନ୍ତବ। ଶ୍ରୀ ଶ୍ରୀ ସୀତାରାମ କହୁନାହାନ୍ତି କି ହେ ଅର୍ଜୁନ, ତମେ ଆଉ ମୁଁ ଦୁଇ ଜଣ ଯାକ ବହୁ ଜନ୍ମ ବିତେଇ ସାରିଛେ, ତାନ ବେଦ ସର୍ବାଣୀ ନନ୍ଦନ ବ୍ୟକ୍ତ ପରନ୍ତବ, ମୁଁ ସେସବୁ ଜାଣିଛି, କିନ୍ତୁ ତମେ ଭୁଲି ଯାଇଛ ସେସବୁ। ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର କଥା କହିଛନ୍ତି ଯେ କାରଣ ଜୀବର ବୁଝିବାର ଟେଣ୍ଡେନ୍ସି ରହିଛି, କିନ୍ତୁ ଭଗବାନ କିଛି ଭୁଲନ୍ତି ନାହିଁ। ସେ ଭଗବାନ ମୁକ୍ତ ଜୀବ, ସିଏ ଜୀବ ହେଉଛି ବଦ୍ଧ ଜୀବ, ତେଣୁ ସେ ଭୁଲିଯିବ। ତେଣୁ ଅଜୋ ଭୀଷଣ ବ୍ୟାତ୍ମା ଭୂତାନାମି ସୁର ଭୀଷଣ ପ୍ରକୃତି ସହ ଅଧିଷ୍ଠା ସମ୍ଭବାମି ଆତ୍ମ ମାୟା। ଭଗବାନ ହେଉଛନ୍ତି ଅଜ, ତାଙ୍କର ଜନ୍ମ ନାହିଁ, କିନ୍ତୁ ଏଇ ତାଙ୍କର ଯୋଗ ମାୟା ବଳରେ ସେ ଆସନ୍ତି। ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ଡିସ୍ପାଇଟ୍ ଦ ଫ୍ୟାକ୍ଟ ଦ ଲର୍ଡ କୃଷ୍ଣ ଗ୍ରୋଜ୍ ଫ୍ରମ୍ ଚାଇଲ୍ଡହୁଡ଼ ଟୁ ବୟହୁଡ଼ ଆଣ୍ଡ ଫ୍ରମ୍ ବୟହୁଡ଼ ଟୁ ୟୁଥ୍ ଆଷ୍ଟୋନିସିଂଲି ଏନଫ୍ ହି ନେଭର୍ ଏଜେସ୍ ବିୟଣ୍ଡ ୟୁଥ୍। ଭଗବାନ ଆମେ ଶୁଣୁଛେ ଭଗବାନ ରାମଚନ୍ଦ୍ରଙ୍କର ଛୋଟ ପିଲା ଥିଲେ, ମହୁ ଚଟାଉଥିଲେ ପ୍ରଶାନ୍ତ ମହାରାଜ, ପୁଣି ବଡ଼ ହୋଇଗଲେ, ଆଉ ପୁଣି ବଡ଼ ହୋଇଗଲେ ବର୍ତ୍ତମାନ ବିବାହ କରିବେ, ସକାଳୁ ସକାଳୁ ଶୁଣୁଛେ ବିବାହ ପ୍ରସଙ୍ଗ ଆସିବ ଆସନ୍ତାକାଲି। ଏଇଭଳି ଭାବେ ଯୁବକ ଅବସ୍ଥା ପ୍ରାପ୍ତ ହେଲେ, କିନ୍ତୁ ଯୁବକ ଅବସ୍ଥାରୁ ସେ ବୃଦ୍ଧ ହୁଅନ୍ତି ନାହିଁ, ସେ ସବୁବେଳେ ନବଯୌବନ। ଭଗବାନଙ୍କର ଇଏ ହେଉଛି ଭଗବତା। ଏବଂ ଭଗବାନ କୃଷ୍ଣ ମଧ୍ୟ ସେଇଭଳି ଭାବରେ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଆକ୍ଚୁଆଲି ହିଜ୍ ଆପିୟରାନ୍ସ ଆଣ୍ଡ ଡିସ୍ଆପିୟରାନ୍ସ ଲାଇକ୍ ଦ ସନ୍ସ ରାଇଜିଂ ମୁଭିଂ ବିଫୋର୍ ଅସ୍ ଆଣ୍ଡ ଦେନ୍ ଡିସ୍ଆପିୟରିଂ ଫ୍ରମ୍ ଆୱାର ଆଇ ସାଇଟ୍। ଯେଉଁଭଳି ଭାବରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହୁଅନ୍ତି, ସେଇଭଳି ଭାବରେ ଭଗବାନ ମଧ୍ୟ ପ୍ରକଟ ହୁଅନ୍ତି ଏବଂ ଅପ୍ରକଟ ହୁଅନ୍ତି। ସେ କେବେ ବୃଦ୍ଧ ହୁଅନ୍ତୁ ନାହିଁ, ସେବେ ନବଯୌବନ ଛ। ତେଣୁ ଭଗବାନ କହୁଛନ୍ତି ଯେ ଯଦା ଯଦା ଏଇ ଧର୍ମସ୍ୟ ଗ୍ରାମରେ ବହୁତ ଭାରତ ଅଭିଥାନ ଧର୍ମସ୍ୟ ତଥା ମାନ ସୁଧା ନିଅନ୍ତି, ଏସବୁଟି ବହୁତ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ପ୍ରାୟ ଜାଣନ୍ତି ଟିକେ ଅର୍ଥ ବହୁତେ। ଯଥା ଯଥା ଏଇ ଧର୍ମସ୍ୟ ଭଗବାନ ଆସନ୍ତି, ଧର୍ମର ଗ୍ଲାନି ହୁଏ ଏବଂ ଅଧର୍ମର ଅଭିଜ୍ଞତା ହୁଏ। ତେଣୁ ଭଗବାନ ସବୁ ଯୁଗେ ଯୁଗେ ସବୁ ଯୁଗରେ ଆସନ୍ତି, ଆତ୍ମାନୁସୁଧାମ୍ୟମ୍ କ'ଣ ପାଇଁ ଆସନ୍ତି ନା, ପରିତ୍ରାଣ ସାଧୁନା, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଆଜି ଆମେ ଶୁକ୍ରବାର ଭଗବାନ କଥା ଶୁଣୁଛେ, ବର୍ତ୍ତମାନ ସନ୍ଧ୍ୟାବେଳେ ଭଗବାନ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଏ ସାଧୁମାନଙ୍କର ଆନନ୍ଦ, ଭଗବାନଙ୍କର ଲୀଳା, ଭଗବାନଙ୍କ ଜ୍ଞାନ ଏସବୁ ଶୁଣିକରି ସେମାନେ ଆନନ୍ଦ, ତାଙ୍କର ଆଉ କେଉଁଥିରେ ସେମାନେ ଆନନ୍ଦିତ ହେବେ? ସାଧାରଣ ଲୋକମାନେ ଟିଭି ନ୍ୟୁଜ୍ ଫ୍ୟୁଜ୍ ଦେଖିକି ବହୁତ ସେଥିରେ ଆନନ୍ଦିତ ହେଉଛନ୍ତି, କିନ୍ତୁ ଭକ୍ତମାନେ କେଉଁଥିରେ ଆନନ୍ଦିତ ହେବେ? ତାଙ୍କ ପାଇଁ ଭଗବାନଙ୍କ କଥା, ଭଗବାନଙ୍କ ଜ୍ଞାନ, ଭଗବତ ସମ୍ବନ୍ଧୀୟ ସବୁ ରହିଛି ଲୀଳା ସବୁ, ଇଏ ହେଉଛି ତାଙ୍କର ଆନନ୍ଦର ବିଷୟ। ସେଇଥିରେ ହିଁ ସେମାନେ ଆନନ୍ଦିତ ହୁଅନ୍ତି। ତେଣୁ ଭଗବାନ ଯଦି ନ ଆସିଥାନ୍ତେ ଏସବୁ ଲୀଳା କ'ଣ ଆଲୋଚନା ହୋଇଥାନ୍ତା। ଯେଉଁମାନେ ଜ୍ଞାନୀମାନେ ଭଗବାନଙ୍କର ନିରାକାର ନିରାକାରକୁ ଚିନ୍ତନ କରନ୍ତି, ଆଉ ସେ କ'ଣ ନାମ ରୂପ ଗୁଣ ଲୀଳା କ'ଣ ତାଙ୍କର ଆସିବ, ତେଣୁ ସେମାନେ ସେଥିରେ ଆନନ୍ଦିତ ନ ହେଇକି ତାଙ୍କର ପତନ ହୋଇଯାଏ, ଏସବୁ କଥା ରହିଛି। ଯାହାକୁ ଭଗବାନ ଏହିଭଳି ଭାବରେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଦୁଷ୍କୃତମାନଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରିବା ପାଇଁ ପ୍ରତି ଯୁଗରେ ଆସନ୍ତି ବୋଲି କୁହାଗଲା। ଯୁଗେ 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 କହିଲେ ଚାରି ଯେଉଁ ଯୁଗ ଅଛି ପ୍ରତି ଯୁଗରେ ସେ ଆସନ୍ତି, କିନ୍ତୁ ଭଗବାନଙ୍କୁ ଚତୁର୍ଯୁଗ କୁହାଯାଏ ନାହିଁ, ଭଗବାନଙ୍କୁ କୁହାଯାଏ ତ୍ରିଯୁଗ। କାହିଁକି ନା ଭଗବାନ ଯେଉଁ କଳିଯୁଗରେ ଆସନ୍ତି ସେ ଛନ୍ନ ଅବତାରରେ ଆସନ୍ତି, ସେ ନିଜକୁ ପ୍ରକାଶ କରନ୍ତି ନାହିଁ, ସେ ହେଉଛନ୍ତି ଭଗବାନ ବୋଲି। ତେଣୁ ଛନ୍ନ ଅବତାର ଆସିଥିବାରୁ ସେ ହେଉଛନ୍ତି ତାଙ୍କୁ ତ୍ରିଯୁଗ ବୋଲି କୁହାଯାଏ। ତେଣୁ ଭଗବାନ ଯଦିଓ କଳିଯୁଗରେ ଆସନ୍ତି, ଚୈତନ୍ୟ ମହାପ୍ରଭୁରେ ଆସନ୍ତି, କିନ୍ତୁ ସେ ନିଜକୁ ଭଗବାନ ବୋଲି ପ୍ରକାଶ କରନ୍ତି ନାହିଁ, ସେ ନିଜକୁ ଭକ୍ତ ରୂପରେ ପ୍ରକାଶ କରନ୍ତି। ତେଣୁ ଭଗବାନଙ୍କ ଜନ୍ମ କର୍ମ ତେବେ ଦିବ୍ୟମ ଏବଂ ଯେ ବ୍ୟତୀତ ତତ୍ତ୍ୱା ଦେହମ ପୁନର୍ଜନ୍ମ ନୈତିମା ଆମେ ଦିଶୋର୍ଜୁନ। ଭଗବାନଙ୍କର ଏସବୁ ଜନ୍ମ କର୍ମକୁ ଯଦି ଆମେ ତତ୍ତ୍ୱରେ ଜାଣିଯିବା ତାହେଲେ ଆମେ ଜୀବନରେ ସିଦ୍ଧିପ୍ରାପ୍ତ ହୋଇଯିବା। ତେଣୁ ଆଉ ଆମେ ସେ ପ୍ରତ୍ୟାଗ କଲା ପରେ ଆଉ ଭୌତିକ ଜଗତକୁ ଆସିବା ନାହିଁ, ଭଗବାନ ଧାମକୁ ଯିବା। ତେଣୁ ଏହିଭଳି ଭାବରେ ବହୁତ ଯାଇଛନ୍ତି ଭିତର ଆଗ୍ରୋଧ ମନ୍ମୟା ମା ଉପାସତା ଭବ ଜ୍ଞାନ ତପସା ପୂତା ଭାବନା କଥା, ଏଭଳି ଭାବରେ ଜଣେ ଦୁଇ ଜଣ ଯାଇଛନ୍ତି ବା କିଛି ଯାଇନାହାନ୍ତି, ଏମିତି କିଛି ଖାଲି ଥିଓରି ଟିକେ ହେଲି ପ୍ରାକ୍ଟିକାଲ କିଛି ହେଇନି ତା ନୁହଁ, ବହୁତ ଏହିଭଳି ଭାବରେ ଯାଇଛନ୍ତି ଭଗବତ ଧାମକୁ। ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ତାଙ୍କ ପୁତ୍ର ନାରଦଙ୍କୁ କହିଛନ୍ତି, ଏଭଳି ଭାବରେ ଅନେକ ଭଗବାନଙ୍କୁ ପ୍ରାପ୍ତ ହୋଇଛନ୍ତି, ଯେମିତି ବ୍ରହ୍ମା ନାରଦ ଭବ ବା ଶିବ ପ୍ରହ୍ଲାଦ ମନୁ ସତରୂପା ମନୁପୁତ୍ର ପ୍ରାଚୀନବରୀ ରୁଭୁ ଅଙ୍ଗ ଧ୍ରୁବ ଇଖ୍ୱାକୁ ଐଲ ମୁଚୁକୁନ୍ଦ ଗ୍ୟାଧି ଗାଧୀ ଅମ୍ବରୀଷ ସଗର ଗୟ ନୌଶ ମାନ୍ଦାତା ଅଲର୍କ ସତଧନ୍ୱା ରାଞ୍ଚଦେବ ଦେବବ୍ରତ ଦେବବ୍ରତ ହେଉଛି ଭୀଷ୍ମଦେବ ବଳି ଦିଲୀପ ସୌବରୀ ଶିବି ଦେବଳ ପିପଳାଦ ଉଦ୍ଧବ ପରାଶର ଭୂରିଷଣ ବିଭୀଷଣ ହନୁମାନ ଉପେନ୍ଦ୍ର ଦତ୍ତ ବା ସୁଖଦେବ ପାର୍ଥ ବା ଅର୍ଜୁନ ବିଦୁର ସୁତଦେବ ଏହିଭଳି ଭାବରେ ଅନେକର ଲିଷ୍ଟ ରହିଛି, କେତେ ଆଉ କହିବେ। ତେଣୁ ଅତିମରେ କହିଲେ ତେବେ ବିନ୍ଦନ୍ତି ଅତିତରନ୍ତି ତ ଦେବ ମାୟା ସ୍ତ୍ରୀ ଶୁଦ୍ର ଗୁଣ ସବରା ଆପ ପାପ ଯିବା, ଏ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ରହିଛି। ଏହିଭଳି ଭାବରେ ଯେଉଁମାନେ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛନ୍ତି ସେମାନେ ମଧ୍ୟ ଏହିଭଳି ଭାବରେ ଅନେକ ଧାମ ପ୍ରାପ୍ତ ହୋଇଛନ୍ତି। ତେଣୁ ଭଗବାନ କହୁଛନ୍ତି ଯେ ଯଥା ମାନ ପ୍ରପଦେ ତା ଦେବ ଭଜାମ୍ୟମ ମମ ପାଳନ କରୁଛନ୍ତି ମନୁଷ୍ୟ ପାର୍ଥ ସର୍ବସ୍ୱ, ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ସେହିଭଳି ଭାବରେ ପୁରସ୍କୃତ କରିବେ। କିନ୍ତୁ ଲୋକମାନେ ସାଧାରଣତଃ ଜୀବନରେ ସିଦ୍ଧିପ୍ରାପ୍ତ ହେବା ପାଇଁ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ସବୁ ବିଭିନ୍ନ ଦେବାଦେବୀମାନଙ୍କ ଆରାଧନା କରନ୍ତି। ସେଇଟା କହୁଛନ୍ତି କାଙ୍କ୍ଷତ କର୍ମଣା ସିଦ୍ଧି ଜନନ୍ତି ଇହେ ଦେବତା କ୍ଷିପ୍ରଙ୍ଗୀ ମାନସ ଲୋକେ ସିଦ୍ଧି ରୋହତି କର୍ମଦା। ସେମାନେ ଭାବନ୍ତି ଭଗବାନଙ୍କୁ ଆରାଧନା କଲେ ବହୁତ ସମୟ ଲାଗିବ ଏବଂ ଆମର ସିଦ୍ଧି ମଧ୍ୟ ହୋଇପାରିବ ନାହିଁ, ଏଇଭଳି ଭାବେ ଚିନ୍ତା କରିକି ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। ସେଥିପାଇଁ ଆମେ ଦେଖୁଛେ ଦେବାଦେବୀମାନଙ୍କ ପୂଜା ପୂଜକ ସଂଖ୍ୟା ବେଶୀ ରହିଛନ୍ତି, ସାତ ସାତ କହିଲେ ଏଇ ଦେବାଦେବୀ ବିଶେଷ ଭାବରେ ଦେବୀ ଦେବୀମାନଙ୍କୁ ପୂଜା ପୂଜକ ଯେଉଁମାନେ ସେ ସାତ ବୋଲି କୁହାଯାଉଛି ଶକ୍ତି, କିନ୍ତୁ କାହାର ସେ ଶକ୍ତି ସେଇଟା ବୁଝିପାରନ୍ତି ନାହିଁ। ଶକ୍ତିମାନ ହେଉଛନ୍ତି ଭଗବାନ, ଶକ୍ତିମାନଙ୍କ ଶରଣ ନ ଯାଇକି ସେ ଶକ୍ତିଙ୍କର ଶରଣରେ ଯାଆନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଭଗବାନ କହୁଛନ୍ତି ଚାତୁବର୍ଣ୍ଣ ମହାସୃଷ୍ଟ ଗୁଣକର୍ମ ବିଭାଗ ସତ୍ୟକର୍ତ୍ତାର ବିଧି ଅକର୍ତ୍ତାର ବ୍ୟୟମ, ଭଗବାନ ଏହି ଚାରିବର୍ଣ୍ଣକୁ ସୃଷ୍ଟି କରିଛନ୍ତି କ'ଣ ଚାତୁବର୍ଣ୍ଣ ମହାସ ମହା ଗୁଣକର୍ମ ବିଭାଗ ତାଙ୍କର ଗୁଣ ଅନୁସାରେ ସତ୍ୟ ରଜତମ ଗୁଣ ଅନୁସାରେ କିଏ ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ କିଏ ଶୂଦ୍ର, ଏବଂ ଯଦିଓ ଭଗବାନ ସେସବୁ କର୍ତ୍ତା କିନ୍ତୁ ସିଏ ଅକର୍ତ୍ତା, ସିଏ ଏଇ ଗୁଣରେ ପ୍ରଭାବିତ ହୁଅନ୍ତି ନାହିଁ ଭଗବାନ। नमा कर्माणि निपन्दी न मे कर्म परस्पृहा इतिमान जो अभिजानादि कर्म भिन्नता विद्यते। भगवान को कर्म बंधन प्रकार नहीं, भगवान कर्म ऊर्धर भगवान सब दिव्य। यही भाव जो जानते एवं जानता कृत कर्म पूर्वे रखी मुमुखी भी कुरु कर्म तस्मा पूर्वे पूर्वतम यही भाव में बहुत महाजन मैंने भगवान सेवार निजुक्त रही से कर्म कर भगवान उद्देश्य सब कर्म कर तेणु तीन प्रकार कर्म कहले तीन प्रकार रही किं कर्म किं अकर्म इति कवयोग्यत्र मोहिता तत्व कर्म प्रवक्ष्यामि यज्ञान्त मुख्य सुभा कौन कर्म एवं कौन विकर्म किं कर्म किं किं कर्म किं अकर्म तीन प्रकार रही कर्म अकर्म विकर्म तीनोटे जिनस रही बुझा कथ भगवान कह कर्मण अभी बोधव्यम बोधव्यम से विकर्मण अकर्मण से बोधव्यम गहना कर्मण गति कर्म गति बुझा बहुत कष्ट बहुत गंभीर तीन प्रकार कर्म रही कर्म विकर्म एवं अकर्म भगवान जैसे कह कर्मणी अकर्म ज पश्चेद अकर्मणी च कर्म ज सब दिमा मनुष्य सहयुक्त कृष्ण कर्मकृत कर्म कले से कर्म करूना अकर्म ये मुझे जानती से मैंने अच्छा बुद्धिमान मनुष्य सी जहाँ कले से बुद्धिमान युक्त कर्म युक्त कृष्ण कर्म भी सब कर्म कर भगवान उद्देश्य कर भगवान उद्देश्य जो कर्म जो कराऊँगा जो अकर्म से कर्म नुह अकर्म से जस सर्वे समारंभा काम संकल्प वजिता ज्ञानानि दत्त कर्माणि तमह पंडित बुद्ध तेणु ये कर्म अकर्म विकर्म विषय कहते सब कमी भगवान उद्देश्य जो कर्म करा जाउची काम संकल्प वर्जिता काम संकल्प वर्जिता कहले कर्म फल आशा न लगे कर ज्ञान तब कर्माणी तम पंडित बुद्ध हाँ कर्म से कर्मफल नष्ट भोग कर पड़ो ना बहुत लोग बंधन पकेब ना से त्यक्ता कर्मफल संग नित्यत्व निराश कर्मणी अभिप्रवृत्ति ना किंचित करुति स भगवान उद्देश्य जो कर्म कराऊँगी बुझा पड़ो से किसी करूना अकर्म से अकर्म निराश जितना से अकर्म विषय बहुत कथा कह भगवान तेणु भगवान उद्देश्य जोटा कर्म कराऊँ से कर्मफल को आम भोग कर पड़ो ना से आम भगवधाम को नहीं जब से कर्म से भक्ति बोली कहु से कर्मटा हो भक्ति तेनाली भाव में विभिन्न प्रकार यज्ञ वेद विभिन्न प्रकार यज्ञ व्यवस्था कर दैव मेवा पर यज्ञ यज्ञ परिपाशते ब्रह्माग्न पर यज्ञ यज्ञ न पूजी वेद अनेक प्रकार यज्ञ विस्तार वर्णना कर विस्तार भाव कण द्रव्य यज्ञ तप यज्ञ योग यज्ञ तापर श्रद्धा ज्ञान यज्ञ संस्कृत व्रता भगवदगीता जो मैंने अध्ययन कर शास्त्र अध्ययन कर गोटे यज्ञ यही भाव द्रव्य यज्ञ आम जो अग्नि इत्यादि आहुति दि जाए गीत आहुति दि जाए ये सब द्रव्य यज्ञ तप यज्ञ तपस्या गोटे यज्ञ प्रकार जो आम जो चार नियम रही नोम ट्रीटिंग इत्यादि ये मतलब गोटे तपस्या ये मतलब गोटे यज्ञ एवं योग यज्ञ भगवान सहित जो मैंने युक्त होष्टांग योग इत्यादि ये मतलब गोटे प्रकार यज्ञ एवं स्वाध्याय शास्त्र अध्ययन करवा मतलब गोटे यज्ञ ज्ञान यज्ञ शिष्य भाव में अनेक प्रकार यज्ञ रही जो प्राणायाम इत्यादि प्राणायाम पूरक रेचक कुंभक इत्यादि सब प्राणायाम ये मतलब गोटे प्रकार यज्ञ यही भाव में एवं बहुविध यज्ञ विदिता ब्रह्मण मुखे कर्मजान विदिता सर्वान एवं ज्ञानता विमुख्य से यही भाव में अनेक यज्ञ रही वेदरे अनेक प्रकार यज्ञ विषय वर्णना कराई कि मुख्यतः सब कर्मयज्ञ कर्म यज्ञ कर्मकांड यज्ञ कर्मकांड यज्ञ कर्मकांड यज्ञ उद्देश्य हूँ आम कमी उन्नत लोक प्राप्त हवा स्वर्ग लोक को जीवा ये सब कर्मकांड यज्ञ सब लोक मैंने करते वेद कर्मकांड विधि रही तेणु श्रेयान तपम यज्ञ ज्ञान यज्ञ परतप सर्वा कर्मफल पार्थ ज्ञान परिसमापते कर्म कर्मकांड जो शेष हो सब ज्ञानकांड आरंभ हो କର୍ମକାଣ୍ଡ କର୍ମକାଣ୍ଡର ଉର୍ଦ୍ଧ୍ୱରେ ହେଉଛି ଜ୍ଞାନକାଣ୍ଡ। କର୍ମକାଣ୍ଡ କର୍ମକାଣ୍ଡ ଧାରାରେ ସେମାନେ ଯେଉଁ ଉନ୍ନତ ଲୋକକୁ ଯିବେ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଏଇଭଳି ଭାବେ ଯାଉଥିବେ, କିନ୍ତୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଗଲେ ମଧ୍ୟ ସେମାନେ ସେଠି ଯାଇକରି ମଧ୍ୟ ଦେଖିବେ ସେଠି ପ୍ରକୃତରେ କ'ଣ ସବୁବେଳେ ପାଇଁ ଆନନ୍ଦ ନାହିଁ। ଇଏ ହେଉଛି ଆଦ୍ୟନ୍ତବନ୍ତ କୌନ୍ତେୟ, ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି। ତେଣୁ ସେମାନେ ଏଇଥିରେ ଆଉ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ନ ହୋଇକି ସେମାନେ ଜ୍ଞାନ ଆଉ ଟିକିଏ ଉନ୍ନତ ସ୍ୱରୂପ ଯିବା ପାଇଁ ଚିନ୍ତା କରନ୍ତି, ଜ୍ଞାନକାଣ୍ଡ ଆଶ୍ରୟ ନିଅନ୍ତି। ଜ୍ଞାନକାଣ୍ଡ କହିଲେ ଭଗବାନ ସହିତ ମିଶି ଆମେ ଏକ ହୋଇଯିବା, ଏଇ ମୁକ୍ତି ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁକି ମୁକ୍ତି ପାଇଯିବା, ସେଥିରେ ପ୍ରକୃତ ଆନନ୍ଦ ଅଛି। ଏଇଭଳି ଭାବରେ ଜ୍ଞାନକାଣ୍ଡକୁ ସେମାନେ ଆଶ୍ରୟ କରନ୍ତି। କିନ୍ତୁ ଯାହା ହେଉ ଏଇଭଳି ଭାବରେ କର୍ମର ଉର୍ଦ୍ଧ୍ୱରେ ହେଉଛି ଜ୍ଞାନ। ତେଣୁ ତଦ୍ବିଧି ପାଣିପାଦେନ ପରିପ୍ରଶ୍ନ ସେ ଭୟା ଉପଦକ୍ଷିତ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶନ। ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଉପାୟ ହେଉଛି ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇକରି ତାଙ୍କଠାରୁ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କରିକିରି ଏ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ଏ ରହସ୍ୟ ଜ୍ଞାନର ରହସ୍ୟକୁ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଆମେ ନିଜେ ନିଜେ ତାକୁ ବୁଝିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଯେଉଁ ଜ୍ଞାନ ପ୍ରାପ୍ତ ହେବା ଗୁରୁଙ୍କର ଆଶ୍ରୟ ନେଇକରି ଯଦ୍ଞାନ୍ତ ନ ପୁନର୍ମୋହମ ଏବଂ ଜାସିଷ ପାଣ୍ଡବ, ଆଉ ତାଙ୍କର ମୋହ ରହିବ ନାହିଁ। କିନ୍ତୁ ଅର୍ଜୁନ ଲାଷ୍ଟ କହିବେ ମୋର ମୋହ ଦୂର ହେଲା, କାରଣ ଭଗବାନ ତାଙ୍କର ଗୁରୁ, ତାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କରିକି ସେ ଜ୍ଞାନ ପ୍ରାପ୍ତ ହୋଇଗଲେ ତାଙ୍କ ମୋହ ଦୂର ହେଲା। ତେଣୁ ସେଇଭଳି ଭାବରେ ଯେଉଁମାନେ ଗୁରୁଙ୍କୁ ଗ୍ରହଣ କରିବେ ତାଙ୍କର ମୋହ ଦୂର ହେବ। ସେତେବେଳେ ସେ ଯେନ ଭୂତାନି ଅଶିଷାଣି ଦକ୍ଷିଷ ଆତ୍ମନି ଅତମୟୀ, ଆତ୍ମାକୁ ଦେଖିବେ ଆଉ ଅନ୍ୟମାନେ ସବୁ ଦେଖିବେ, ଆତ୍ମା ସମେତ ଜ୍ଞାନ ସେ ପ୍ରାପ୍ତ ହେବେ। ତେଣୁ ଯେତେବେଳେ ପାପି ବ୍ୟକ୍ତି ହେଉଛୁ ନା କାହିଁକି ଅବିଚ୍ଛେଦ ସେ ପାପ ସର୍ବ ପାପ ସର୍ବଜ୍ଞାନ ପ୍ରବୀଣ ବୁଦ୍ଧି ନାଙ୍କ ସନ୍ତରିଶେଷୀ, ଜ୍ଞାନ ରୂପକ ନୌକାରେ ସବୁ ପ୍ରକାର ଯେଉଁ ରହିଛି ପାପ ରାଶି ରହିଛି ପାପ ରାଶିକୁ ସେ ପାର ହୋଇଯିବେ। ତେଣୁ ଉଦାହରଣ ଦେଉଛନ୍ତି ଯେତେ ଯାହା ସମିତ ହେବନି ଭସ୍ମସାତ କୃତି ଅର୍ଜୁନ ଜ୍ଞାନାଣି ସର୍ବକର୍ମାଣି ଭସ୍ମସାତ କୃତି ତଥା, ଯେମିତି ଗୋଟେ କାଠରେ ନିଆଁ ଲଗେଇଦେଲେ ସେ ସବୁକିଛି ସବୁକିଛି ଭସ୍ମ କରିଦିଏ, କାଛକୁ ମଧ୍ୟ ଭସ୍ମ କରିଦେବ, ସେ କାଠରେ ଅଗ୍ନି ରହିଛି କିନ୍ତୁ ସେ କାଠ ମଧ୍ୟ ଭସ୍ମ କରିଦିଏ ସେ ଅଗ୍ନି, ସେହିଭଳି ଭାବରେ ଜ୍ଞାନାଗ୍ନି ସବୁ କର୍ମକୁ ମଧ୍ୟ ଭସ୍ମ କରିଦେବ ଭସ୍ମସା କୃତି ତଥା। ତେଣୁ ନହି ଜ୍ଞାନ ସଦୃଶ ପବିତ୍ର ମିହ ଦେଦେ ତତ୍ ସ୍ୱୟଂ ଜ୍ଞାନ ସଂଶୋଧନ କାରଣ ବୁଝନ୍ତି, ଜ୍ଞାନ ଭଳି ଏଭଳି ପବିତ୍ର ବସ୍ତୁ ନାହିଁ ଜ୍ଞାନ ଭଳି। ତେଣୁ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ ନା ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଯେଉଁମାନେ ଶ୍ରଦ୍ଧା ରହିଛି ସେମାନେ ଏ ଜ୍ଞାନ ପ୍ରାପ୍ତ ହେବେ। ଜ୍ଞାନ ଲବ୍ଧ ପରାମ ଶାନ୍ତି ନଚିରେଣା ଅଧିକ ଅଛନ୍ତି, ଜ୍ଞାନ ଲାଭ ପ୍ରାପ୍ତ ହେଲେ ଶାନ୍ତି ପ୍ରାପ୍ତ ହେବ ସିଏ। ଅଜ୍ଞସା ସଦଧାନ ସେ ସଂଶୟାତ୍ମା ବିନଶ୍ୟତି ନାୟଂ ଲୋକସ୍ତି ନପର ନ ସୁଖମ ସଂଶୟାତ୍ମନ, ଯେଉଁମାନେ ଅଜ୍ଞ ବ୍ୟକ୍ତି ବା ଭଗବାନ ପାଖରେ ଶ୍ରଦ୍ଧା ନାହିଁ ବା ସଂଶୟାତ୍ମା ତାଙ୍କର ସନ୍ଦେହ ରହିଛି ସେମାନେ ନଷ୍ଟ ହୋଇଯିବେ। ତେଣୁ ସଂଶୟାତ୍ମା ମାନେ ତାଙ୍କ ଭିତରୁ ସଂଶୟାତ୍ମା ହେଉଛି ବହୁତ ଡେଞ୍ଜରସ୍, ସେ କିଛି ସିଦ୍ଧି ପ୍ରାପ୍ତ ହୋଇପାରିବ ନାହିଁ। ନାୟଂ ଲୋକସ୍ତି ନ ପର ନ ସୁଖମ, ଏ ଲୋକରେ ବା ପରଲୋକରେ ସେ ସୁଖ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ତସ୍ମାତ୍ ଜ୍ଞାନ ସନ୍ତୋଷତମ ଜ୍ଞାନ ସନାତନ ଚିତ୍ତେନ ସଂଶୟ ଯୋଗ ମାତୃଷ୍ଟ ତୁଷ୍ଟ ଭାରତ, ତେଣୁ ତୁମେ ଜ୍ଞାନ ସିନା ଜ୍ଞାନ ରୂପକାଶରେ ସଂଶୟକୁ ଦୂର କରିକି ଛେଦନ କରିକିରି ଜ୍ଞାନରେ ଯୋଗ ମାତୃଷ୍ଟ ଭାରତ, ଯୋଗ ମାତୃଷ୍ଟ ତୁଷ୍ଟ ଭାରତ ଯୋଗ ଜ୍ଞାନ ଯୋଗ ସବୁ ଜ୍ଞାନ ବିଷୟରେ କୁହାଯାଇଛି। ତେଣୁ ଏଇଭଳି ଭାବରେ ଚତୁର୍ଥ ଅଧ୍ୟାୟ 42 ଶ୍ଳୋକ ରହିଛି, 42 ଶ୍ଳୋକ 42 ଶ୍ଳୋକ ସରିଲେ ଭକ୍ତିମନ ଠାକୁର କହୁଛନ୍ତି କର୍ମଯୋଗୀଙ୍କର ସକଳ ପ୍ରକାର କର୍ମ ହିଁ ଯଜ୍ଞ, ଯେଭଳି ଭାବରେ ଦୈବ ଯଜ୍ଞ ବ୍ରହ୍ମ ଯଜ୍ଞ ବ୍ରହ୍ମଚର୍ଯ୍ୟ ଯଜ୍ଞ ଗୃହମେହର ଯଜ୍ଞ ସଂଯମ ଯଜ୍ଞ ଅଷ୍ଟାଙ୍ଗ ଯୋଗ ଯଜ୍ଞ ତପୋ ଯଜ୍ଞ ଦ୍ରବ୍ୟ ଯଜ୍ଞ ସ୍ୱାଧ୍ୟାୟ ଯଜ୍ଞ ବର୍ଣ୍ଣାଶ୍ରମ ଯଜ୍ଞ ଇତ୍ୟାଦି, ସେହିସବୁର ମଧ୍ୟ ଆତ୍ମଯଥାତ୍ମ ରୂପେ ଚିନ୍ମୟ ଅଂଶ ଅନୁସନ୍ଦେହ। ତେଣୁ ଏହିସବୁ ଦ୍ୱାରା ଚିନ୍ମୟ ଅଂଶ ଯେଉଁ ରହିଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସେମାନେ ପ୍ରାପ୍ତ ହେବା କଥା। ସଂଶୟ ଏହି ତତ୍ତ୍ୱଜ୍ଞାନର ପରମ ଶତ୍ରୁ। ଶ୍ରଦ୍ଧାବାନ ବ୍ୟକ୍ତି ଉପଯୁକ୍ତ ତତ୍ତ୍ୱବିତ୍ ପରମ ପୁରୁଷ ନିକଟରୁ ସେହି ତତ୍ତ୍ୱ ଶିକ୍ଷା କରି ଆତ୍ମବାନ ହୋଇ ସଂଶୟକୁ ଦୂର କରି ଆତ୍ମଯଥାତ୍ମ ଲାଭ ପାଇଁ ଯାବତ୍ ଜଡ଼ ସମ୍ବନ୍ଧୀ ଯୁକ୍ତ ଅଛନ୍ତି ତାବତ୍ କର୍ମଯୋଗ ଅବଲମ୍ବନ କରିବେ। ଭକ୍ତିଗୁଣ ଠାକୁର ପୋଷଣ କର୍ମଯୋଗ, ସେମାନଙ୍କର କର୍ମଯୋଗର ଅଧିକାର ରହିଛି, ତା ଉପରେ ଜ୍ଞାନ, ତା ଉପରେ ଭକ୍ତି। ଏଭଳି ଭାବରେ ଆଜି ଆମର କଥା ଗୋଟେ ବିଶ୍ରାମ ଦେବା, ଆସନ୍ତାକାଲି ପଞ୍ଚମ ଅଧ୍ୟାୟରେ କଥା ଆରମ୍ଭ କରିବା। ଜୟ ଶ୍ରୀମଦ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତି କି, ନିଦାୟ ଗୋପ୍ରମାଣ।